ଆସନ୍ତୁ ଶୁଣିବା ବ୍ୟାସକବି ଫକୀରମୋହନ ସେନାପତିଙ୍କର ଏକ ସୁପ୍ରସିଦ୍ଧ ରଚନା ଅଜାନାତି କଥା। ସତ୍ୟ ଘଟଣାମୂଳକ ଅଜା ରାମ ଦିବେଦିଏ, ଆରେ ଗଣି, ଆମ ଜମିର ରୋଡ଼ ସେସ୍ ଟଙ୍କା ଦାଖଲ କରିବା ଲାଗି କଚେରୀକୁ ଯାଇଥିଲି। କାଲି ସଞ୍ଜବେଳେ ଘରକୁ ଫେରିଆସିଛି। ଆମ ମୁକ୍ତାର ରାମ ମିଶ୍ରେ ଆଉ ଦୁଇ ଚାରି ଜଣ ଓକିଲଙ୍କୁ ପଚାରିଲି, କାହିଁ କେହି ତ ସେ ମକଦ୍ଦମା କଥା ଶୁଣିଥିବାର କହିଲେ ନାହିଁ। ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ ଦେଖା ହେଲା, ଯାହାକୁ ପଚାରିଲି ସମସ୍ତେ କହିଲେ ପୁରୀରେ ଏ କଥା ଶୁଣା ନାହିଁ, ଇଏ କେମିତିକା କଥା କିରେ। ନାତି ଗଣପତି, କେଉଁ ମକଦ୍ଦମା କଥା ଅଜା? ଅଜା, ଆରେ ତୁ ସେଦିନ ପରା ଗେଜେଟ୍ରେ ପଢ଼ି ଶୁଣାଉଥିଲୁ, ଗୋଟେ ମାଇକିନିଆ ଗୋଟିଏ ପୁରୁଷ ଦୁଇ ଜଣ ଚୋର ଚୋରଣୀ ମୌନା ମୌନୀ ବାବାଜୀ ସାଜି ଖଣ୍ଡଗିରିର ଗୋଟାଏ ଗୁହା ଭିତରେ ବସି ମିଛରେ ତପସ୍ୟା କରୁଥିଲେ। ପୁଲିସ ସେମାନଙ୍କୁ ଚଲାଣ ଦେଲା, ମେଜେଷ୍ଟର ସାହେବ ଦୁଇ ଦୁଇ ବର୍ଷ ମିଆଦି ଦେଲେ। ଗଣପତି, ହୋ ହୋ ହୋ, ଏଇ କଥା? ନାଇଁ ନାଇଁ ଅଜା, ସେଇଟା ଗେଜେଟ୍ ନୁହେଁ, ସେଇଟା ସାହିତ୍ୟ ମାସିକ ପତ୍ରିକା, ସେଥିରେ ମୌନା ମୌନୀ ବୋଲି ଗୋଟାଏ ଗଳ୍ପ ଲେଖା ଥିଲା, ସେଇଟା ପଢ଼ି ଶୁଣାଉଥିଲି। ଅଜା, ଆରେ ଗେଜେଟ୍ରେ କ'ଣ ମିଛ କଥା ଲେଖା ହୁଏ? ସେଗୁଡ଼ାକ ତୁ କ୍ୟାଁ ପଢ଼ୁ? ମଲା ଯା, ମୁଁ ଜାଣିଥିଲି ସରକାରରୁ ଯେତେ ଛାପା ଗେଜେଟ୍ ଆସେ ସେଥିରେ ସବୁ ସତ କଥା ଲେଖାଯାଏ, ତେବେ ଏଭଳି ମିଛ କଥା ଗୁଡ଼ାଏ ଥାଏ, ସେଗୁଡ଼ାକ ତୁ କ୍ୟାଁ ପଢ଼ୁରେ? ତୁମ ସ୍କୁଲରେ କ'ଣ ଏଇ ମିଛ କଥା ଗୁଡ଼ା ପଢ଼ା ହୁଏ? ହବ ନାହିଁ, ମ୍ଳେଚ୍ଛ ପାଠ ତ। ଗଣପତି, ନାଇଁ ଅଜା, ସେଗୁଡ଼ାକ ମିଛ ନୁହେଁ, ମନୁଷ୍ୟ କେତେ ରକମ କାର୍ଯ୍ୟ କରିପାରେ, କଥା ଛଳରେ ସେହି ଚରିତ୍ର ବର୍ଣ୍ଣନା କରାଯାଇଛି। ଅଜା, କ୍ୟାଁ ମିଛ କଥା ଗୁଡ଼ାଏ ଲେଖି ବର୍ଣ୍ଣନା କରିବା ଦରକାର କ'ଣ? ପଢ଼ିଲୁ, ଆମର ଏତେ ପୁରାଣ ଅଛି, ପଢ଼ିଲୁ ପଦେ ମିଛ ପାଇବୁ। ଗଣପତି, ଆଚ୍ଛା ସେ କଥା ପଛେ ହେବ, ଆଉ କଥା ହେଉ ଅଜା, ଏ କାନ୍ଥ ବାଡ଼ରେ କି ଚିତ୍ର କ'ଣ ଲେଖା ହୋଇଛି? ଅଜା, ଆରେ ଏତିକି ବୁଝିପାରୁନାହୁଁ, ତୋ ଆଇ ଗେରୁ ହରତାଳ କଳା ରଙ୍ଗ ନଡ଼ିଆ ଶଢ଼େଇରେ ବୋଳେଇ କନା ତୁଳିରେ ଏସବୁ ଚିତ୍ର କରିଛି, ସେ ଖୁବ୍ ଚିତ୍ର କରିଜାଣେ। ଏଇ ଦେଖ, ଏଇଟା ହେଲା କଦମ୍ବ ଗଛ, ଫୁଲ ଫୁଟିଛି, ତା ମୂଳରେ ଶ୍ରୀକୃଷ୍ଣ ରାଧିକା ଯୁଗଳ ମୂର୍ତ୍ତି ଛିଡ଼ା ହୋଇଛନ୍ତି, ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି। ଗଣପତି, କାହିଁ ଅଜା, ବଇଁଶୀ ତ ଶୁଭୁ ନାହିଁ। ଅଜା, ହୋ ହୋ ହୋ, ତୁ କେମିତିକା ଓଲା ଟୋକାଟାରେ, ହେବ ନାହିଁ କ୍ୟାଁ, ମ୍ଳେଚ୍ଛ ପାଠ ପଢ଼ି ତୁମ୍ଭମାନଙ୍କର ବୁଦ୍ଧି ବିଗିଡ଼ି ଯାଇଛି। ଆରେ ଏ କ'ଣ ସତକୁ ସତ ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି? ଇଏ ହେଲା ଛବି। ଗଣପତି, ତେବେ ଏ ସତକୃଷ୍ଣ ନୁହେଁ, ମିଛ କୃଷ୍ଣ କହ। ଅଜା ଟିକେ ଖପା ହୋଇ ତେଜରେ, ରାମ ରାମ ରାମ, ମିଛ କୃଷ୍ଣ କ'ଣ କିରେ, ଇଏ ହେଲା କୃଷ୍ଣଙ୍କର ଚିତ୍ର। ଗଣପତି, ତେବେ ଅଜା ଶୁଣନ୍ତୁ, କଥା କ'ଣ କି, ଚିତ୍ରବିଦ୍ୟା ଗୋଟିଏ ଲଳିତ କଳା, ସେ ଦୁଇ ରକମ, ଗୋଟିଏ ଚିତ୍ର ବାହାରର ଜଡ଼ ଦେହର, ଆଉ ଗୋଟିଏ ମାନସିକ କ୍ରିୟାର। ଆଚ୍ଛା ଆପଣଙ୍କର ବୁଝିବା ପାଇଁ ମୁଁ ଗୋଟାଏ କଥାରେ କହେ, ଗୋଟିଏ ଆଧିଭୌତିକ ଚିତ୍ର ଆଉ ଗୋଟିଏ ଆଧ୍ୟାତ୍ମିକ ଚିତ୍ର। ଚିତ୍ରକର ଯିଏ ସେ ତୁଳି ଗୋଟାଏ ଧରି ମନୁଷ୍ୟ ଶରୀରର ଚିତ୍ର କରେ, କବି କ'ଣ କରେ କି, ମନୁଷ୍ୟର ମନର ଗତି କାର୍ଯ୍ୟପ୍ରଣାଳୀ କ୍ରିୟା ଇତ୍ୟାଦି କଲମରେ ଲେଖେ, ଏଇଟାକୁ ମାନସିକ ଚିତ୍ର ବୋଲାଯାଇପାରେ। ଲୋକ ଶିକ୍ଷା ପାଇଁ କିମ୍ବା ଲୋକ ନେତ୍ରରଞ୍ଜନ ପାଇଁ କବି ଆଉ ଚିତ୍ରକରମାନେ ଏହିପରି ଚିତ୍ର କରିଥାନ୍ତି। ଅଜା, ଆଚ୍ଛା ଆମ ପୂର୍ବପୂର୍ବ ମହର୍ଷିମାନେ ଲୋକ ଶିକ୍ଷା ପାଇଁ ଏତେ ପୁରାଣ ଗ୍ରନ୍ଥ ରଚନା କଲେ, ଗୋଟିଏ ହେଲେ ତ ମିଛ କଥା ଲେଖିନାହାନ୍ତି, ଜ୍ଞାନ ପାଇଁ ସେସବୁ ପଢ଼, ଏପରି ମିଛ କଥା ଗୁଡ଼ାକ କ୍ୟାଁ ପଢ଼ିବ? ଗଣପତି, ଆଚ୍ଛା ଅଜା, ମୁଁ ଯାହା କହୁଛି ଧୀର ହୋଇ ଶୁଣନ୍ତୁ, ଖପା ହୋଇଯିବେ ନାହିଁ ଟି, ଆପଣ ତ ମହାଭାରତ ବନପର୍ବରେ ପଢ଼ିଥିବେ, ଅଜଗର ସାପଟାଏ ଭୀମସେନଙ୍କୁ ଗିଳିବ ବୋଲି ଖୁବ୍ ଆଣ୍ଟ କରି ଧୋଇଲା, ଭୀମ ଭାରି ବଳୁଆ କି ନା, ପଳେଇଯିବା ପାଇଁ ଖୁବ୍ ଗୁଡ଼ାଏ ଟଣାଓଟରା କଲେ, ସାପ ତ ନ ଛାଡ଼େ, ତା ବାଦ ଭୀମ ଢେର ରକମ କଥା କହି ନେହୁରା ହେଲେ। ଅଜଗରକୁ ଦାତାରାମ ଏତେ ଦିନ ଭୋକିଲା ପଡ଼ିଥିଲା, ଆଜି ଗୋଟାଏ ମଣିଷ ପାଇଛି, ସେ କି ଛାଡ଼େ। ଏତିକି ବେଳେ ଯୁଧିଷ୍ଠିର ପହଞ୍ଚିଲେ। ଅଜଗର ଯୁଧିଷ୍ଠିର ଭିତରେ ଢେର କଥା ଭାଷା ଚଳିଲା। ଆଚ୍ଛା ଅଜା, ଅଜଗର ସାପ କ'ଣ କଥା କହୁଥିଲା? ଅଜା, ଆରେ ତୁମେ ପିଲାଗୁଡ଼ାକ ତ ଧର୍ମଗ୍ରନ୍ଥ ପୁରାଣ ଆଦି ପଢ଼ିଲ ନାହିଁ, ତୁଚ୍ଛା ମିଛ ଗେଜେଟ୍ ଗୁଡ଼ାକ ପଢ଼ିବ, ମୂଳ ଜ୍ଞାନ କଥା କାହୁଁ ଜାଣିବ? ଆରେ ଜାଣୁ, ଇଏ ହେଲା ଦ୍ୱାପର ଯୁଗର ପୁରାଣ କଥା, ଇଏ କ'ଣ ଆଜିକାଲିକା କଥା? ତୁ ତ ଶାସ୍ତ୍ର ଜ୍ଞାନ ପଢ଼ିନାହୁଁ, ଜାଣିବୁ କେଉଁଠୁ? ତୁ ଯାହାକୁ ଅଜଗର ସାପ କହୁଛୁ, ସେ ସାପ ନୁହେଁ, ସୂର୍ଯ୍ୟବଂଶର ରାଜା ନହୁଷ ବ୍ରାହ୍ମଣମାନଙ୍କୁ ଆପଟ କରି ତାଙ୍କ କାନ୍ଧ ଉପରେ ଚଢ଼ିଥିଲା। ବ୍ରାହ୍ମଣମାନେ ବି ସେମିତି ଖପା ହୋଇ ଅଭିଶାପ ଦେଲେ। ରାଜା ସଙ୍ଗେ ସଙ୍ଗେ ଅଜଗର ସାପ ପାଲଟିଗଲା। ଦେଖିଲୁ ଆଗେ କେମିତି ବ୍ରାହ୍ମଣମାନଙ୍କର ତେଜ ଥିଲା? ଗଣପତି, ଆଜି ବି କ'ଣ ତେଜ ନାହିଁ? ଯଜମାନଙ୍କୁ ଯାତ୍ରୀଙ୍କୁ ତ ଛାନିଆ କରି ପକାଉଛନ୍ତି। ଅଜା ଟିକିଏ ରାଗିଯାଇ କହିଲେ, କ'ଣ ବ୍ରାହ୍ମଣ ନିନ୍ଦା କରୁଛୁ? ଗଣପତି, ନାଇଁ ନାଇଁ ଅଜା, ମୁଁ ଥଟା କରି କହିଲି। ଆଚ୍ଛା ମହାଭାରତର ଆଉ ଗୋଟିଏ କଥା ଶୁଣନ୍ତୁ। ଗୋଟିଏ ଶୁଆ ଚଢ଼େଇ ବଣ ଭିତରେ ବସା ବାନ୍ଧିଥିଲା। ସଞ୍ଜବେଳେ ଜଣେ ଅତିଥି ତା ଦୁଆରେ ପହଞ୍ଚିଲେ। ଶୁଆଟି ବଡ଼ ଅତିଥି ସେବା କରେ। ସେ କ'ଣ କଲା ନା, ଧାଇଁ ଯାଇ ଚଞ୍ଚଳ ଅତିଥିଙ୍କୁ ଗୋଡ଼ ଧୋଇବାକୁ ପାଣି ଦେଲା, ଆସନ ଖଣ୍ଡିଏ ପକାଇଦେଲା, ଆଉ ଭୋଜନ ପାଇଁ କିଛି ଚାଉଳ ଆଣିଦେଲା। ଅତିଥି ଭାତ ରାନ୍ଧିଲେ। ମଲାଜା, ତିଅଣ ଯେ ନାହିଁ। ଅତିଥି କ'ଣ କଲେ କି, ତୁନି ତୁନି ଯାଇ ଶୁଆର ବେକ ମୋଡ଼ିଦେଲେ, ତା ମାଉଁସ ତରକାରୀ କରି ସୁନ୍ଦର ଭୋଜନ କଲେ। ଆଚ୍ଛା ଅଜା, ଶୁଆ ଯେ ଚାଉଳ ଆଣିଦେଲା, ତା ଘରେ ସେ ଚାଉଳ କିଏ କୁଟିଥିଲା? ଶୁଆଣୀ କୁଟିଥିଲା ପରା। ଅଜା ତ ଟିକିଏ ହଇରାଣରେ ପଡ଼ିଗଲେ। ଅଣ୍ଟାରୁ ନାଶଦାନୀ କାଢ଼ି ଲାଗ ଲାଗ ତିନି ଚାରି ଟିପା ନାଶ ଶୁଙ୍ଘି ଦେଲେଣି। ତହିଁ ଉତାରୁ ଖନେଇ ଖନେଇ କହିଲେ, ଆଚ୍ଛା ଗଣି, ମୁଁ ଉଛୁଣି ଭଲ ବୁଝିପାରୁନାହିଁ, କାଲି ମୁଁ ତତେ ବେଶ କରି କହିବି, ବେଶ ବୁଝିପାରିବୁ। ମୁଁ ଟୀକା ପଢ଼ିନାହିଁ, ରାମ ମିଶ୍ରେ ବେଶ ସଂସ୍କୃତ ପଢ଼ନ୍ତି, ସେ ଟୀକା ପଢ଼ିଛନ୍ତି, ସେ ବୁଝାଇ ଦେବେ। ଗଣପତି, ଆଚ୍ଛା ଅଜା, ଆଉ ଦିନେ ଦୁଇଜଣ ସାଙ୍ଗସୁଙ୍ଗା ହୋଇ ମିଶ୍ରଙ୍କ କତିକି ବୁଝାବୁଝି କରିବା ଲାଗି ଯିବା। ଆଉ ଗୋଟେ କଥା ମୋତେ ବୁଝାଇ ଦିଅନ୍ତୁ। ଦେଖେ, ପିଲା ଶ୍ରୀକୃଷ୍ଣ ଗୋପପୁରରେ ଥିଲେ, ତାଙ୍କୁ ମାରି ପକାଇବା ପାଇଁ କଂସ ପୁତନା ରାକ୍ଷସୀକୁ ପଠାଇଦେଲା। ସେ ପୁତନା କ'ଣ କଲା କି, ନାରୀ ବେଶ ଧରି ଆପଣା ସ୍ତନରେ ବିଷ ଭର୍ତ୍ତି କରି ଗୋପପୁରକୁ ଆସିଲା। ଶ୍ରୀକୃଷ୍ଣ ବିଷ ମିଶା କରି ତା ସ୍ତନ ଚଁ କରି ଟାଣିଦେଲେ, ପୁତନା ରଡ଼ିଟାଏ କରି କରି ମରି ପଡ଼ିଗଲା। ସେ କଥା ମହାଭାରତରେ ବି ଲେଖା ଅଛି। ଶ୍ରୀକୃଷ୍ଣ ଜନ୍ମ ବେଳେ ଗୋଟାଏ ଶକୁନି ଗ୍ରାମରେ ଆସି ବସିଲା। ଶକୁନି ଅର୍ଥ ପୁତନା। ମହାଭାରତରେ ପୁତନା କଥା ଏହିପରି ଲେଖା। ଆଉ ଗୋଟାଏ ପୁରାଣରେ ଲେଖା ଅଛି, ପିଲାବେଳେ ଶ୍ରୀକୃଷ୍ଣଙ୍କୁ ପିହୁଳା ରୋଗ ହୋଇଥିଲା, ପିହୁଳା ରୋଗ ପୁତନା। ବୋଇଲ ଅଜା, କେଉଁ ପୁରାଣଟା ସତ? ଆଚ୍ଛା ଅଜା, ଆହୁରି ଗୋଟାଏ କଥା କୁହନ୍ତୁ ତ, ପୁତନା ତ 19 ଯୋଜନ ମାଡ଼ି ପଡ଼ିଥିଲା, ତେବେ ଗୋପପୁରରେ ଯେତେ ମଣିଷ ଗୋରୁ ପଶୁ ପକ୍ଷୀ ଥିଲେ ସବୁ ତ ଚାପା ପଡ଼ି ମରିଗଲେ, ଗୋପପୁରର ସବୁ ଗୌଡ଼ ବଂଶ ବି ମରିଗଲେ କାହିଁ? ସେ କଥା ତ କେଉଁ ପୁରାଣରେ ଲେଖା ହୋଇନାହିଁ। ଅଜା ତ ବଡ଼ ହଇରାଣରେ ପଡ଼ିଲେଣି, କିଛି ଉତ୍ତର ନ ଦେଇପାରି କେବଳ ନାଶ ଶୁଙ୍ଘୁଛନ୍ତି। ଶେଷରେ କହିଲେ, ହଇରେ ଗଣି, ମୁଁ ତ ବୃନ୍ଦାବନ ଯାଇଥିଲି, ସତ ଗୋପପୁରଟା ତ ଏତେ ବଡ଼ ନୁହେଁ, ପୁତନା ମଡ଼ାଟା 19 ଯୋଜନା ମାଡ଼ି ଗୋପପୁରରେ କେମିତି ପଡ଼ିଲା? ପୁଣି ପୁରାଣରେ ଲେଖା ଅଛି ସେ ଗୋପପୁରରେ ପଡ଼ିଲା, କଥା କ'ଣ? ଗଣପତି, ଜାଣ ତ ଅଜା, ପୁରାଣ ବୋଲ କି ଉପନ୍ୟାସ ବୋଲ କି ଗଳ୍ପ ବୋଲ, ଲୋକ ଶିକ୍ଷା ଲାଗି କବିମାନେ ଏହିପରି ଲେଖିଯାଇଛନ୍ତି। ପୁରାଣ ଅର୍ଥ କ'ଣ ନା, ପୁରୁଣା କଥା। ଆଜିକାଲି ଯେ ଉପନ୍ୟାସ ସବୁ ବାହାରୁଛି, ତାକୁ ହଜାର ବର୍ଷ ଉତ୍ତାରେ ଲୋକମାନେ ପଢ଼ିଲେ କେହି କେହି ସତ ବୋଲି ମଣିବା ଆଶ୍ଚର୍ଯ୍ୟ ନୁହେଁ। ଅଜା, ନାଇଁରେ ଗଣି, ମୋ ମନ ମାନୁନାହିଁ। ଆଚ୍ଛା, ମୁଁ ପଣ୍ଡିତ ରାମ ମିଶ୍ରଙ୍କୁ ଏକଥା ପଚାରି ତତେ କହିବି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚନା ଅଜା ନାତି କଥା। ରହିଲୁ, ନମସ୍କାର।